ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ବିଶେଷ ଖୁସି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ମଧ୍ୟ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ, ତୁମର ଅନୁଗ୍ରହ ପାଇଁ। ପ୍ରଭୁ, ଆମେ ଜାଣୁ ତୁମେ ଆମମାନଙ୍କ ଜୀବିତ ଈଶ୍ୱର। ପ୍ରଭୁ, ତୁମେ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଦୁଃଖ ସମସ୍ୟା ତୁମେ ଦୂର କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଗୀତ ସଂହିତା 39 ପର୍ବଠାରୁ ଆରମ୍ଭ କରି 50 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ତେବେ 49 ଗୀତଟିର ମୁଖ୍ୟ ପ୍ରସଙ୍ଗ ହେଉଛି ଯେଉଁମାନେ ଧନରେ ଗର୍ବ କରନ୍ତି ସେମାନଙ୍କର ଅନ୍ତିମ ପରିଣତି। ଏହା ଦୁଷ୍ଟ ଓ ଧାର୍ମିକ ସହିତ ବିଚାର କରିବା ନେଇ ଈଶ୍ୱରଙ୍କ ପଥରେ ପାର୍ଥକ୍ୟତା ଦର୍ଶାଏ। ଏହି ଗୀତ କେବଳ ଧନର ଅସାରତାକୁ ପ୍ରକାଶ କରେ ନାହିଁ, ମାତ୍ର ଯେଉଁମାନେ ଧନ ନେଇ ଗର୍ବ କରନ୍ତି ସେମାନଙ୍କର ଅନ୍ତିମ ପରିଣତିକୁ ପ୍ରକାଶ କରେ। ବର୍ତ୍ତମାନ ସମୟରେ ଏହି ବିଷୟ ପ୍ରତି ବିଶେଷରେ ଆମମାନେ ଦୃଷ୍ଟି ଦେବା ଆବଶ୍ୟକ, କାରଣ ଅନେକ ସମୟରେ ଆମମାନଙ୍କ ମନରେ ପ୍ରଶ୍ନ ଆସେ, ଈଶ୍ୱର କାହିଁକି ଜଣକୁ ଅଧିକ ଧନୀ ହେବା ନିମନ୍ତେ ସୁଯୋଗ ଦିଅନ୍ତି, ଓ ଜଣଙ୍କୁ ଦାରିଦ୍ରତାର ସୀମାରେଖା ମଧ୍ୟରେ ରଖିଥାନ୍ତି। ଈଶ୍ୱର କାହିଁକି ଧନୀମାନଙ୍କୁ ଅନ୍ୟମାନଙ୍କ ପରି ସମସ୍ୟାରେ ପକାନ୍ତି ନାହିଁ, ମାତ୍ର ସେମାନଙ୍କୁ ଅଧିକ ଧନୀବା ନିମନ୍ତେ ଛାଡ଼ି ଦିଅନ୍ତି। କିନ୍ତୁ ଅପରପକ୍ଷରେ ଯେ ସତ୍ ଓ ନ୍ୟାୟରେ ଚାଲେ ବା ସତ୍ ଓ ନ୍ୟାୟର ଅନୁଗାମୀ ହୁଏ, ତାହା ପ୍ରତି ସମସ୍ୟା ତଥା ଦୁଃଖ ଘଟାଇଥାନ୍ତି। ଆସନ୍ତୁ ବର୍ତ୍ତମାନ ଲକ୍ଷ୍ୟ କରିବା ଏହି ଗୀତ 49 ପର୍ବଟି ସେହି ବିଷୟ ନେଇ କ'ଣ କହେ। ଦେଖନ୍ତୁ 49 ପର୍ବର 6 ଓ 7 ପଦରେ ଏହିପରି ଲେଖା ଅଛି, ଯେଉଁମାନେ ଆପଣାମାନଙ୍କ ସମ୍ପତ୍ତିରେ ନିର୍ଭର ରଖନ୍ତି ଓ ଆପଣାମାନଙ୍କ ଧନର ବାହୁଲ୍ୟରେ ଦର୍ପ କରନ୍ତି, ସେମାନଙ୍କ ମଧ୍ୟରୁ କେହି ଆପଣା ଭାଇ ନିତ୍ୟଜୀବୀ ହେବା ପାଇଁ କ୍ଷୟ ନ ଦେଖିବା ପାଇଁ କୌଣସି ମତେ ତାହାକୁ ମୁକ୍ତ କରି ନ ପାରେ। ଜଣେ ଯେତେ ବଡ଼ ଧନୀ ହୋଇଥାଉ ନା କାହିଁକି, ସେ ପରିତାଣ କିଣିପାରିବ ନାହିଁ। କିଏବା ମୁଁ ମଧ୍ୟ ଜଣେ ସାଧାରଣ ମନୁଷ୍ୟ ହିସାବରେ ସେହି ପରିତାଣର ମୂଲ୍ୟ ଦେଇ ତାହା କିଣିପାରିବି ନାହିଁ। ତେଣୁ ଧନୀ କ'ଣ ବା ଦରିଦ୍ର କ'ଣ, ପ୍ରତ୍ୟେକ ସମାନ। ଯଦି ଧନୀ ତାହାର ପରିତାଣ ପ୍ରାପ୍ତି ନିମନ୍ତେ କିଛି ଦେବା ପାଇଁ ବା କରିବା ପାଇଁ ବା କିଣିବା ପାଇଁ ଚେଷ୍ଟା କରୁଥାଏ, ତାହେଲେ ସେ ପରିତାଣରୁ ବଞ୍ଚିତ ହେବ। କାରଣ କୌଣସି ମନୁଷ୍ୟ ନିଜର ଧନର ବଳରେ ପରିତାଣ ପ୍ରାପ୍ତ ହୋଇପାରିବ ନାହିଁ। କେହି ଜଣେ ଏପରି କହନ୍ତି, ଆପଣ ଟଙ୍କା ଦେଇ ସବୁକିଛି କିଣିପାରିବେ, ମାତ୍ର ପରିତାଣ କିଣିପାରିବେ ନାହିଁ। ଏହିପରି ମଧ୍ୟ ଜଣେ କହନ୍ତି, ଆପଣ ଟଙ୍କା ଦେଇ ହାତୀ ଦାନ୍ତର ପଲଙ୍କ କିଣିପାରିବେ, ମାତ୍ର ନିଦ କିଣିପାରିବେ ନାହିଁ। ବାସ୍ତବରେ ଆପଣ ଅର୍ଥ ଦେଇ ସବୁକିଛି କିଣିପାରିବେ, ମାତ୍ର ପରିତାଣ କିଣିପାରିବେ ନାହିଁ। ଏହା କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମନୁଷ୍ୟ ପ୍ରାପ୍ତ ହୋଇଥାଏ। ସେଥିପାଇଁ ରୋମିଓ 4 ପର୍ବର 5 ପଦରେ ଲେଖା ଅଛି, କିନ୍ତୁ ଯିଏ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯିଏ ଗଣନା କରନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତାହା ପକ୍ଷରେ ତାହାର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ। ଏହାପରେ 49 ପର୍ବର 8 ପଦରେ ଲେଖା ଅଛି, କିଏବା ତାହା ପାଇଁ ପରମେଶ୍ୱରଙ୍କୁ କୌଣସି ପ୍ରାୟଶ୍ଚିତ ଦେଇ ନପାରେ। ସେହି ପରିତାଣକୁ କିଣିବା ପାଇଁ ସେମାନଙ୍କ ପାଖରେ ପ୍ରଚୁର ଅର୍ଥ ନାହିଁ, କୌଣସି ବ୍ୟକ୍ତି ପାଖରେ ସେପରି ପ୍ରଚୁର ଅର୍ଥ ନାହିଁ। 9 ପଦରେ ଲେଖା ଅଛି, କାରଣ ସେମାନଙ୍କ ପ୍ରାଣର ମୁକ୍ତି ଦୁର୍ମୂଲ୍ୟ ଓ ଅନନ୍ତକାଳ ଅସାଧ୍ୟ। ଯେଉଁମାନେ ଧନୀ ସେମାନେ ମଧ୍ୟ ସାଧାରଣ ଲୋକ ପରି ମୃତ୍ୟୁବରଣ କରିବେ। ଲୁକ 16 ପର୍ବର 19ରୁ 26 ପଦରେ ପ୍ରଭୁ ଯୀଶୁ ଏହି ବିଷୟକୁ ଦୃଷ୍ଟି ଆଗରେ ରଖି ଧନୀ ଓ ଲାଜାରର ଦୃଷ୍ଟାନ୍ତ ଛଳରେ ଶିକ୍ଷା ଦେଇଥିଲେ। ଧନୀର ଯଥେଷ୍ଟ ଧନ ଥିଲା, ମାତ୍ର ଲାଜାରର କିଛି ନଥିଲା। କିନ୍ତୁ ଧନୀ ଯଦିଓ ମଲା ଏବଂ ଲାଜାର ଯଦିଓ ମଲା, ମାତ୍ର ମୃତ୍ୟୁ ପରେ ସେମାନଙ୍କର ସ୍ଥାନ ଭିନ୍ନ ଭିନ୍ନ ଥିଲା। ଲାଜାର ପରିତାଣ ପ୍ରାପ୍ତ ହୋଇପାରିଥିଲା, ମାତ୍ର ଧନୀ ପରିତାଣ ପ୍ରାପ୍ତ ହୋଇପାରିନଥିଲା। ପ୍ରିୟ ବନ୍ଧୁ, ଧନୀ ଓ ଦରିଦ୍ର ମଧ୍ୟରେ କୌଣସି ଭିନ୍ନତା ନାହିଁ ଯଦି ଆମେ ଆତ୍ମିକ କ୍ଷେତ୍ରରେ ଦେଖିବା। ମାତ୍ର ଜାଗତିକ ଦୃଷ୍ଟିକୋଣରୁ ଧନୀ ହୁଏତ ଧନୀ ହୋଇପାରେ, ଲୋକ ତାକୁ ସମ୍ମାନ ଦେଇପାରନ୍ତି, ମାତ୍ର ସେ ଆତ୍ମିକ ଧନରେ ଧନବାନ ହୋଇନପାରେ। 49 ପର୍ବର 10 ପଦରେ ଏହିପରି ଲେଖା ଅଛି, ଯେଣୁ ସେ ଦେଖେ ଯେ ଜ୍ଞାନୀ ଲୋକମାନେ ମରନ୍ତି, ମୂର୍ଖ ଓ ପଶୁବତ ଲୋକେ ଏକତ୍ର ବିନଷ୍ଟ ହୁଅନ୍ତି, ପୁଣି ଆପଣମାନଙ୍କ ସମ୍ପତ୍ତି ଅନ୍ୟମାନଙ୍କ ନିମନ୍ତେ ଛାଡ଼ିଯାଆନ୍ତି। ଆପଣ ଯେତେ ବଡ଼ ଧନୀ ହୋଇଥାନ୍ତୁ ନା କାହିଁକି, ଆପଣଙ୍କୁ ଦିନେ ଏହି ଜଗତ ଛାଡ଼ିବାକୁ ହେବ ଓ ଆପଣଙ୍କର ସମସ୍ତ କିଛି ଏହି ଜଗତରେ ପଡ଼ି ରହିବ। ହଁ, ଆପଣଙ୍କଠାରୁ ଆପଣଙ୍କ ଧନକୁ ଯଦିଓ କେହି ଛଡ଼ାଇ ନେଇପାରିବେ ନାହିଁ, ମାତ୍ର ଆପଣଙ୍କୁ ଦିନେ ଆପଣଙ୍କ ଧନଠାରୁ ଛଡ଼ାଇ ନିଆଯିବ, ଆଉ ସେତେବେଳେ ଆପଣ ଦରିଦ୍ର ହୋଇଯିବେ। କିନ୍ତୁ ଆପଣ ଯଦି ପ୍ରଭୁଙ୍କୁ ନିଜର ଜୀବନ ଦେଇଥିବେ ଓ ପ୍ରଭୁଙ୍କ ପାଇଁ କିଛି କରିଥିବେ, ତାହା ଆପଣଙ୍କ ସହିତ ରହିବ ଓ ଆପଣ ସେହି ସ୍ୱର୍ଗୀୟ ବିଭବର ଅଧିକାରୀ ହେବେ। 11 ପଦରେ ଲେଖା ଅଛି, ସେମାନଙ୍କ ଗୃହ ଯେ ଚିରକାଳ ଓ ସେମାନଙ୍କ ବାସସ୍ଥାନ ଯେ ପୁରୁଷାନୁକ୍ରମେ ରହିବ, ଏହା ସେମାନଙ୍କର ଆନ୍ତରିକ ବିଚାର। ସେମାନେ ଆପଣା ଆପଣା ନାମାନୁସାରେ ଆପଣା ଆପଣା ଭୂମିର ନାମ ରଖନ୍ତି। ଅନେକ ଧନୀମାନେ ସେମାନଙ୍କ ଗୃହ ଓ ବାସସ୍ଥାନ ସବୁରେ ମାର୍ବଲ ପଥରରେ ସେମାନଙ୍କର ନାମ ସବୁ ଖୋଦନ କରିଥାନ୍ତି, ଏପରିକି ସେମାନଙ୍କର ନାମ ଯେପରି ଚାରିଆଡ଼େ ପ୍ରଚାରିତ ହେବ ଏଥିପାଇଁ ବିଶେଷ ବିଶେଷ ଦାନ ଦେଇ ସେମାନଙ୍କର ନାମଗୁଡ଼ିକୁ ବିଭିନ୍ନ ସ୍ଥାନରେ ସ୍ଥାପନ କରିଥାନ୍ତି, ଯେମିତି ଲୋକମାନେ ତାହା ଦେଖିବେ। ମାତ୍ର ସେହିସବୁ ଯେ ଚିରସ୍ଥାୟୀ ନୁହେଁ ଓ ଦିନେ ବିନଷ୍ଟ ହୋଇଯିବ ତାହା ସେମାନେ ଜାଣନ୍ତି ନାହିଁ। ବାରପଦରେ ଲେଖା ଅଛି, ମାତ୍ର ମନୁଷ୍ୟ ଐଶ୍ୱର୍ଯ୍ୟରେ ସ୍ଥିର ରହେ ନାହିଁ, ସେ ବିନାଶ୍ୟ ପଶୁତୁଲ୍ୟ। ଯେଉଁ ମନୁଷ୍ୟମାନେ ଅତି ଉଚ୍ଚ ପଦ ପ୍ରାପ୍ତ ସେମାନେ ମଧ୍ୟ ଦିନେ ଅନ୍ୟମାନଙ୍କ ପରି ଗର୍ତ୍ତ ମଧ୍ୟକୁ ଗମନ କରିବେ ଓ ଧୂଳିରେ ଲୀନ ହୋଇଯିବେ। ମୃତ୍ୟୁ ସମସ୍ତଙ୍କ ପାଇଁ ଆସିବ, ମାତ୍ର ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷରେ ମୃତ୍ୟୁ ପରାଜୟର ଚିହ୍ନ ନୁହେଁ, ମାତ୍ର ବିଜୟର ଚିହ୍ନ। ମୃତ୍ୟୁ ହେଉଛି ତାହା ନିମନ୍ତେ ଅନନ୍ତକୁ ଯିବାର ଏକ ସୋପାନ। ତେରପଦରେ ଲେଖା ଅଛି, ସେମାନଙ୍କର ଏହି ଗତି ସେମାନଙ୍କ ମୂର୍ଖତା ଅଟେ, ତଥାପି ସେମାନଙ୍କ ଉତ୍ତାରେ ଲୋକମାନେ ସେମାନଙ୍କ କଥା ପସନ୍ଦ କରନ୍ତି। ହଁ, ଧନୀ ଲୋକ ମୃତ୍ୟୁବରଣ କଲେ ଲୋକେ ତାହାର ମୃତ୍ୟୁରେ ତାହା କଥା ସ୍ମରଣ କରନ୍ତି, ମାତ୍ର ସେ ଯଦି ଉଦ୍ଧାରପ୍ରାପ୍ତ ନ ହୋଇ ମୃତ୍ୟୁବରଣ କରିଥାଏ ତାହେଲେ ତାହାର ଏପରି ମୃତ୍ୟୁ ତାହା ପ୍ରତି ମୂର୍ଖତା ସ୍ୱରୂପ। ବର୍ତ୍ତମାନ ଏଠାରେ ଆମେ କେତେକ କୌତୁହଳଜନକ ବିଷୟ ପ୍ରକାଶିତ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବା। 14 ପଦରେ ଲେଖା ଅଛି, ସେମାନେ ମେଷପଲ ତୁଲ୍ୟ ପାତାଳ ପାଇଁ ନିଯୁକ୍ତ, ମୃତ୍ୟୁ ସେମାନଙ୍କର ପାଳକ ହେବ, ଆଉ ସରଳ ଲୋକେ ପ୍ରଭାତରେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ, ଆଉ ସେମାନଙ୍କ ଶୋଭା ବିନଷ୍ଟ ହେବା ପାଇଁ ପାତାଳର ହେବ ଓ ତହି ନିମନ୍ତେ ଆଉ ବାସସ୍ଥାନ ନଥିବ। ଏହି ପାତାଳର ଅର୍ଥ ହେଉଛି ସିଓଲ କିଓବା ମୃତମାନଙ୍କର ଜଗତ। ଧନୀ ସେହି ମେଷ ପରି ପାତାଳରେ ଶୟନ କରିବ ଓ ମୃତ୍ୟୁ ସେମାନଙ୍କର ପାଳକ ହେବ। ମାତ୍ର ଦାଉଦ କହନ୍ତି, ସଦାପ୍ରଭୁ ମୋହର ପ୍ରତିପାଳକ ଓ ସେ ଜୀବନ ଅଟନ୍ତି। ପ୍ରଥମ ଯୌନ 5 ପର୍ବର 12 ପଦରେ ଲେଖା ଅଛି, ଯେ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି, ଯେ ପୁତ୍ରଙ୍କୁ ପାଇନାହିଁ ସେ ଜୀବନ ମଧ୍ୟ ପାଇନାହିଁ। କିନ୍ତୁ ସେହି ମିଥ୍ୟା ପାଳକ ହେଉଛି ମୃତ୍ୟୁ, ମୃତ୍ୟୁ ସେମାନଙ୍କର ପାଳକ ହେବ। ଏହା ହିଁ ହେଉଛି ଏକ କୌତୁହଳର ବିଷୟ। ଏକ ପାଳକ ତାହାର ମେଷକୁ ପାଳନ କରିବା ଉଚିତ, ମାତ୍ର ଏଠାରେ ଆମେ ଏକ ପାଳକକୁ ଦେଖୁଅଛୁ ଯିଏକି ତାହାର ମେଷକୁ ଭକ୍ଷଣ କରେ। ଲେଖା ଅଛି, ଆଉ ସେମାନଙ୍କ ଶୋଭା ବିନଷ୍ଟ ହେବା ପାଇଁ ପାତାଳର ହେବ ଓ ତହି ନିମନ୍ତେ ଆଉ ବାସସ୍ଥାନ ନଥିବ। ଜଣେ ବ୍ୟକ୍ତି ନିଜର ଶୋଭାକୁ ବର୍ଦ୍ଧନ କରିବା ପାଇଁ ଅନେକ କିଛି ଲୋସନ ପାଉଡର କିମ୍ବା କ୍ରିମ୍ ପ୍ରଭୃତି ବ୍ୟବହାର କରିପାରେ, କିମ୍ବା ନିଜକୁ ଅତି ସୁନ୍ଦର ସଜାଇପାରେ, ମାତ୍ର ତାହାର ସେହି ସୌନ୍ଦର୍ଯ୍ୟ ପାତାଳ ମଧ୍ୟରେ ବିଲୁପ୍ତ ହୋଇଯାଏ। ବାସ୍ତବରେ ମୃତ୍ୟୁ କୌଣସି ପ୍ରକାରେ ସୁନ୍ଦର ବିଷୟ ନୁହେଁ। କୌଣସି ମନୁଷ୍ୟ ମୃତ୍ୟୁବରଣ କରିବା ପାଇଁ ଇଚ୍ଛା କରନ୍ତି ନାହିଁ, ମାତ୍ର ସେମାନେ ତହିଁରୁ ବର୍ତ୍ତି ଯାଇପାରିବେ ନାହିଁ। କାହିଁ ଧନୀ, କାହିଁ ଜ୍ଞାନୀ, କାହିଁ ଦରିଦ୍ର, କାହିଁ ରାଜା, ସମସ୍ତେ ମୃତ୍ୟୁର ଅଧୀନ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ତାହାର ନାହୁଡ଼କୁ ଭାଙ୍ଗି ଅଛନ୍ତି ଓ ସେ ତାହାଙ୍କର ବିଶ୍ୱାସୀମାନଙ୍କୁ ମଧ୍ୟ ଜୀବନ ପ୍ରଦାନ କରନ୍ତି। ତାହାଙ୍କର ଆଗମନ ସମୟରେ ତାହାଙ୍କର ବିଶ୍ୱାସୀମାନେ ମୃତ୍ୟୁରୁ ପୁନରୁତ୍ଥିତ ହେବେ। କେତେ ଆନନ୍ଦର କଥା! 15 ପଦରେ ଲେଖା ଅଛି, ମାତ୍ର ପରମେଶ୍ୱର ପାତାଳର ପରାକ୍ରମରୁ ମୋହର ପ୍ରାଣ ମୁକ୍ତ କରିବେ, କାରଣ ସେ ମୋତେ ଗ୍ରହଣ କରିବେ। ଦେଖନ୍ତୁ, ଈଶ୍ୱର ହିଁ କେବଳ ଆପଣଙ୍କର ଆତ୍ମାକୁ ଉଦ୍ଧାର କରିବା ନିମନ୍ତେ ସମର୍ଥ। ଆପଣ ଧନୀ କି ଦରିଦ୍ର ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ, ମାତ୍ର ଆପଣ ଉଦ୍ଧାର ପ୍ରାପ୍ତ କି ନା ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ଆପଣ ଯେତେବେଳେ ସେହି ଅନନ୍ତ ମଧ୍ୟରେ ପ୍ରବେଶ କରିବେ ସେତେବେଳେ ଆପଣ ଧନୀ କି ଦରିଦ୍ର ତାହା ଦେଖାଯିବ ନାହିଁ, ମାତ୍ର ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଈଶ୍ୱରଙ୍କର ସନ୍ତାନ ରୂପେ ଗୃହୀତ କି ନାହିଁ ଓ ଉଦ୍ଧାର ପ୍ରାପ୍ତ କି ନାହିଁ ତାହା ଦେଖାଯିବ। 16-17 ପଦରେ ଲେଖା ଅଛି, କେହି ଧନବାନ ହେଲେ ଓ ତାହାର ଗୃହର ଐଶ୍ୱର୍ଯ୍ୟ ବୃଦ୍ଧି ପାଇଲେ ତୁମ୍ଭେ ଭୀତ ହୁଅ ନାହିଁ, କାରଣ ମରଣ କାଳରେ ସେ କିଛି ନେଇଯିବ ନାହିଁ, ତାହାର ଐଶ୍ୱର୍ଯ୍ୟ ତାହାର ପଶ୍ଚାତ୍ଗମନ କରିବ ନାହିଁ। ଧନୀ ସର୍ବପ୍ରକାର ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା ଏକ ସ୍ୱାଭାବିକ ବିଷୟ, କାରଣ ତା ନହେଲେ ସେ ଧନୀ ହୋଇପାରିବ ନାହିଁ। ଯେତେ ପ୍ରକାର ନରହତ୍ୟା, ବ୍ୟଭିଚାର ଓ ଅନୈତିକ କାର୍ଯ୍ୟରେ ବିଶେଷରେ ଧନୀମାନଙ୍କର ହସ୍ତ ଥିବାର ଆପଣ ଲକ୍ଷ୍ୟ କରିବାକୁ ପାରିବେ। ତେବେ ମୁଁ କହୁନାହିଁ ଯେ ସମସ୍ତେ ସେହି ପ୍ରକାର କାର୍ଯ୍ୟ କରୁଛନ୍ତି ବୋଲି, ସେମାନେ ନିଜର ଧନର ବଳରେ ସବୁକିଛି କରିଯାଆନ୍ତି, ମାତ୍ର ସେମାନଙ୍କର ଗତି ପାତାଳକୁ, ମୃତ୍ୟୁ ସେମାନଙ୍କର ପାଳକ ହେବ, ତାହାର ଧନ ଓ ଐଶ୍ୱର୍ଯ୍ୟ ତାହାକୁ ରକ୍ଷା କରିପାରିବ ନାହିଁ। ସିଏ ତାର ଧନ ବଳରେ ଏକ ବଡ଼ ଦୁର୍ଗ ମଧ୍ୟ ନିର୍ମାଣ କରିପାରେ, ମାତ୍ର ସିଏ ତାର ଜୀବନକୁ ରକ୍ଷା କରିପାରିବ ନାହିଁ। 18-20 ପଦରେ ଲେଖା ଅଛି, ଯଦ୍ୟପି ସେ ଜୀବଦଶାରେ ଆପଣା ପ୍ରାଣର ଧନ୍ୟବାଦ କଲା, ଆଉ ତୁମ୍ଭେ ଆପଣାର ଭଲ କଲେ ଲୋକେ ତୁମ୍ଭର ପ୍ରଶଂସା କରନ୍ତି, ତଥାପି ସେ ଆପଣା ପିତୃପୁରୁଷଗଣ ନିକଟକୁ ଯିବ, ସେମାନେ କଦାଚ ଦୀପ୍ତି ଦେଖିବେ ନାହିଁ। ଯେଉଁ ମନୁଷ୍ୟ ଐଶ୍ୱର୍ଯ୍ୟଶାଳୀ ହୋଇ ବିବେଚନା ନ କରେ, ସେ ବିନାଶ୍ୟ ପଶୁତୁଲ୍ୟ। ବାସ୍ତବରେ ଯେଉଁ ମନୁଷ୍ୟ ଐଶ୍ୱର୍ଯ୍ୟଶାଳୀ ହୋଇ ବିବେଚନା ନ କରେ, ସେ ବିନଷ୍ଟ ହେବାକୁ ଥିବା ପଶୁତୁଲ୍ୟ, ସେ ଜୀବନ ଦେଖିବ ନାହିଁ, ମାତ୍ର ଅନନ୍ତ ନରକ ଦେଖିବ, ତାହାର ଜୀବନ ନିମ୍ନଗାମୀ ହେବ, ତାହାର ଅନୈତିକତା ତାହାକୁ ପତିତ କରାଇବ ଓ ସେ ବିନଷ୍ଟ ହେବ। ପ୍ରିୟ ବନ୍ଧୁ, ଦୁଷ୍ଟର ସମୃଦ୍ଧିକୁ ଦେଖି ଆମମାନେ ବିଚଳିତ ହେବା ଉଚିତ ନୁହେଁ। ଆମେ ଜାଣି ରଖିବା ଉଚିତ ଯେ ତାହାର ଗତି ପାତାଳକୁ, ଓ ମୃତ୍ୟୁ ତାହାର ପାଳକ ହେବ, ଓ ସେ ସେହି ଅନନ୍ତ ଜୀବନରୁ ବଞ୍ଚିତ ହେବ ଯଦି ସେ ପ୍ରଭୁଙ୍କଠାରେ ବିଶ୍ୱାସ କରି ପ୍ରଭୁଙ୍କୁ ଗ୍ରହଣ କରିନଥାଏ। ଏହାପରେ 50 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହା ଏକ ବିଚାରର ଗୀତ। ଏହା ପ୍ରକାଶ କରେ ଯେ ଈଶ୍ୱର ଧାର୍ମିକତାର ସହିତ ଆଗମନ କରୁଅଛନ୍ତି ତାହାଙ୍କର ଲୋକମାନଙ୍କର ଓ ଦୁଷ୍ଟମାନଙ୍କର ବିଚାର କରିବା ପାଇଁ। ଏହା ଆସଫଙ୍କର ପ୍ରଥମ ଗୀତ, ଯିଏକି 3 ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ। ହେମନ, ଆସଫ ଓ ଏଥନ, ଏହି 3 ବିଖ୍ୟାତ ସଙ୍ଗୀତଜ୍ଞ ଥିଲେ ଦାଉଦଙ୍କ ସମୟରେ। ତେବେ ଦେଖନ୍ତୁ 50 ପ୍ରଥମ 3 ଏହିପରି ଲେଖା ଅଛି, ପରମେଶ୍ୱର ସଦାପ୍ରଭୁ ପରମେଶ୍ୱର କଥା କହିଅଛନ୍ତି, ଓ ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତହିଁର ଅସ୍ତସ୍ଥାନ ପର୍ଯ୍ୟନ୍ତ ସେ ପୃଥିବୀକୁ ଆହ୍ୱାନ କରିଅଛନ୍ତି। ସୌନ୍ଦର୍ଯ୍ୟର ସିଦ୍ଧି ସ୍ୱରୂପ ସିଓନଠାରୁ ପରମେଶ୍ୱର ପ୍ରକାଶିତ ହୋଇଅଛନ୍ତି। ଆମ୍ଭମାନଙ୍କର ପରମେଶ୍ୱର ଆସିବେ ଓ ନୀରବ ରହିବେ ନାହିଁ, ତାହାଙ୍କ ସମ୍ମୁଖରେ ଅଗ୍ନି ଗ୍ରାସ କରିବ ଓ ତାହାଙ୍କ ଚତୁର୍ଦିଗ ଅତ୍ୟନ୍ତ ଝଡ଼ମୟ ହେବ। ଏହି ଗୀତର ଉପକ୍ରମଣିକା ପ୍ରକାଶ କରେ ଯେ ଶକ୍ତିମନ୍ତ ଈଶ୍ୱର ଆଗମନ କରୁଅଛନ୍ତି। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଦିନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେହି ଆଗମନକୁ ଦେଖିବେ ଓ ମିଳିତ ହେବେ। ଏହାପରେ 50 4 ଲେଖା ଅଛି, ସେ ଆପଣା ଲୋକଙ୍କୁ ବିଚାର କରିବା ନିମନ୍ତେ ଉପରିସ୍ଥ ସ୍ୱର୍ଗକୁ ଓ ପୃଥିବୀକୁ ଡାକିବେ। ଈଶ୍ୱର ଯେତେବେଳେ ବିଚାର କରିବା ନିମନ୍ତେ ପ୍ରସ୍ତୁତ ହେବେ, ସେତେବେଳେ ସେ ସମସ୍ତ ସାକ୍ଷୀ ପ୍ରମାଣ ସହିତ ଉପଯୁକ୍ତ ନ୍ୟାୟ ବିଚାର କରିବେ, ଯେପରି ସେ ସେହି ସବୁରେ ଧାର୍ମିକ ବୋଲି ନିଜକୁ ପ୍ରକାଶ କରିପାରିବେ। ଏହାପରେ 5 ଲେଖା ଅଛି, ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ କରିଅଛନ୍ତି, ଆମ୍ଭର ସେହି ସଦ୍ଭକ୍ତ ଗଣକୁ ଆମ୍ଭ ନିକଟରେ ଏକତ୍ର କର। ଏମାନେ ହେଉଛନ୍ତି ସେହି ଜିହୁଦୀ ଇସ୍ରାଏଲ ସନ୍ତାନଗଣ। 6 ଲେଖା ଅଛି, ପୁଣି ସ୍ୱର୍ଗ ତାହାଙ୍କର ଧର୍ମ ପ୍ରକାଶ କରିବ, କାରଣ ପରମେଶ୍ୱର ସ୍ୱୟଂ ବିଚାରକର୍ତ୍ତା। ପ୍ରଭୁ ଯୀଶୁଖ୍ରୀଷ୍ଟ ବିଚାରକର୍ତ୍ତା ହେବାକୁ ଯାଉଅଛନ୍ତି, ସେଥିପାଇଁ ଯୋହନ 5:22 ସେ ପ୍ରକାଶ କରିଛନ୍ତି, ପୁଣି ପିତା ମଧ୍ୟ କାହାରି ବିଚାର କରନ୍ତି ନାହିଁ, ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାର ସମାଦର କରନ୍ତି ସେହି ପ୍ରକାର ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଅଛନ୍ତି। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତର ବିଚାର କରିବା ପାଇଁ ଆଗମନ କରୁଅଛନ୍ତି, କିନ୍ତୁ ଆମ୍ଭେମାନେ କ'ଣ ସେଥିପାଇଁ ପ୍ରସ୍ତୁତ ଅଛୁ କି? ସାତ ପଦରୁ ଦଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ହେ ଆମ୍ଭର ଲୋକମାନେ ଶୁଣ, ଆମ୍ଭେ କଥା କହିବା, ହେ ଇସ୍ରାଏଲ ଶୁଣ, ଆମ୍ଭେ ତୁମ୍ଭ ବିଷୟରେ ସାକ୍ଷ୍ୟ ଦେବା, ଆମ୍ଭେ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, ଆମ୍ଭେ ତୁମର ସବୁ ହୋମବଳି ସକାଶୁ ତୁମକୁ ଭର୍ତ୍ସନା କରିବା ନାହିଁ, ଆଉ ତୁମ୍ଭର ହୋମବଳି ସବୁ ନିତ୍ୟ ଆମ୍ଭ ସମ୍ମୁଖରେ ଅଛି, ଆମ୍ଭେ ତୁମ୍ଭ ଗୃହରୁ କୌଣସି ବୃଷ କି ତୁମ୍ଭ ଖୁଆଡ଼ରୁ ଛାଗ ନେବା ନାହିଁ, କାରଣ ବନସ୍ଥ ପ୍ରତ୍ୟେକ ଜନ୍ତୁ ଓ ସହସ୍ର ସହସ୍ର ପର୍ବତସ୍ଥ ପଶୁ ଆମ୍ଭର। ଅନ୍ୟ ଅର୍ଥରେ କହିବାକୁ ଗଲେ ଈଶ୍ୱର ସେଦିନ କିଏ କେତେ ହୋମବଳି କିଏ ବା ନୈବେଦ୍ୟ ଉତ୍ସର୍ଗ କରିଅଛି ବା ଦାନ ଦେଇଅଛି ବା ସେବା ଉପାସନାରେ ସକ୍ରିୟ ଅଂଶଗ୍ରହଣ କରିଅଛି ବା ମଣ୍ଡଳୀ ସ୍ଥାପନ କରିଅଛି ତାହା ଦେଖିବେ ନାହିଁ, ମାତ୍ର ସେ ଦେଖିବେ ବିଶ୍ୱାସ ଓ ବାଧ୍ୟତା। ଜିରିମିୟ ସାତ ପର୍ବର ବାଇଶରୁ ତେଇଶ ପଦରେ ଲେଖା ଅଛି, କାରଣ ଯେଉଁଦିନ ଆମ୍ଭେ ତୁମମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଲୁ ସେହିଦିନ ଆମ୍ଭେ ହୋମ କିଓବା ବଳିଦାନ ବିଷୟରେ କହିଲୁ ନାହିଁ କି ଆଜ୍ଞା ଦେଲୁ ନାହିଁ, ମାତ୍ର ଆମ୍ଭେ ଆଜ୍ଞା ଦେଇ ସେମାନଙ୍କୁ ଏହି କଥା କହିଲୁ, ତୁମ୍ଭେମାନେ ଆମ୍ଭର ଅବରେ ଅବଧାନ କର, ତହିଁରେ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ। ପୁଣି ଆମ୍ଭେ ତୁମମାନଙ୍କୁ ଯେ ଯେ ପଥରେ ଚାଲିବାକୁ ଆଜ୍ଞା କରୁ ସେସବୁ ପଥରେ ତୁମେମାନେ ଚାଲ, ତହିଁରେ ତୁମମାନଙ୍କର ମଙ୍ଗଳ ହେବ। ବାସ୍ତବରେ ଈଶ୍ୱର ସେଦିନ ଅନ୍ୟ କୌଣସି ବିଷୟ ଦେଖିବେ ନାହିଁ, ମାତ୍ର ଦେଖିବେ ବିଶ୍ୱାସ ଓ ବାଧ୍ୟତା। ଆଜି ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଆମମାନଙ୍କର କି ପ୍ରକାର ବିଶ୍ୱାସ ଅଛି? ଆମମାନେ କ'ଣ ବାସ୍ତବରେ ତାଙ୍କର ବାଧ୍ୟ ହୋଇପାରିଛୁ, ତାଙ୍କର ବାକ୍ୟର ବଶୀଭୂତ ହୋଇପାରିଛୁ? ସେ ଆମମାନଙ୍କୁ ଯାହା କରିବା ପାଇଁ କହନ୍ତି ଆମେ ତାହା କ'ଣ କରିପାରିଛୁ? ନା ଆମେ ତାଙ୍କୁ ଅବିଶ୍ୱାସ କରୁଛୁ, ପରିହାସ କରୁଛୁ, ସନ୍ଦେହ କରୁଛୁ? କିନ୍ତୁ ଆପଣ ଯଦି ତାଙ୍କଠାରେ ବିଶ୍ୱାସରେ ସ୍ଥିର ରହିବେ ତାହେଲେ ତାହାଙ୍କର ମହିମା ଦେଖିବେ। ପନ୍ଦର ପଦରେ ଲେଖା ଅଛି, ପୁଣି ସଙ୍କଟ ଦିନରେ ଆମ୍ଭକୁ ଡାକ, ଆମ୍ଭେ ତୁମକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ। ଈଶ୍ୱର ତାହାଙ୍କର ଲୋକମାନଙ୍କୁ ତାହାଙ୍କ ନିକଟକୁ ଆସିବା ପାଇଁ କହନ୍ତି, ମାତ୍ର ସେ ଦୁଷ୍ଟମାନଙ୍କର ବିଚାର କରିବେ। ଷୋହଳ ପଦରୁ ବାଇଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି, ଆମ୍ଭର ବିଧି ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା ମୁଖରେ ନେଇଅଛ, ତୁମ୍ଭର କି ଅଧିକାର? କାରଣ ତୁମ୍ଭେ ଶିକ୍ଷା ଘୃଣା କରୁଅଛ ଓ ଆମ୍ଭ ବାକ୍ୟ ଆପଣା ପଛେ ପକାଇ ଦେଉଅଛ। ଚୋରକୁ ଦେଖିଲେ ତୁମେ ତାହା ସଙ୍ଗେ ସମ୍ମତ ହୋଇଅଛ ଓ ବ୍ୟଭିଚାରୀମାନଙ୍କର ସହଭାଗୀ ହୋଇଅଛ। ତୁମ୍ଭେ ମନ୍ଦ ବିଷୟରେ ଆପଣା ମୁଖ ବଢ଼ାଉଅଛ ଓ ତୁମ୍ଭର ଜିହ୍ୱା ପ୍ରବଞ୍ଚନା କଳ୍ପନା କରେ। ତୁମ୍ଭେ ଆପଣା ଭାଇ ବିରୁଦ୍ଧରେ ବସି କଥା କହୁଅଛ, ତୁମ୍ଭେ ଆପଣା ମାତୃପୁତ୍ରର ନିନ୍ଦା କରୁଅଛ। ତୁମ୍ଭେ ଏହିସବୁ କରି ଆସିଅଛ ଓ ଆମ୍ଭେ ନିରବ ହୋଇ ରହିଅଛୁ, ତହିଁରେ ଆମ୍ଭେ ସର୍ବତୋ ଭାବେ ତୁମ୍ଭ ପରି ବୋଲି ତୁମେ ଅନୁମାନ କରିଅଛ, ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହା ସବୁ ତୁମ୍ଭ ସାକ୍ଷାତରେ ସଜାଇ ରଖିବା। ହେ ପରମେଶ୍ୱରଙ୍କୁ ପାସରିବା ଲୋକମାନେ, ତୁମେମାନେ ଏହା ବିବେଚନା କର, ନହେଲେ ଆମ୍ଭେ ତୁମମାନଙ୍କୁ ବିଦୀର୍ଣ୍ଣ କରିବା, ପୁଣି ଉଦ୍ଧାର କରିବାକୁ କେହି ନଥିବ। ଈଶ୍ୱର କେବଳ ଇସ୍ରାଏଲ ଲୋକମାନଙ୍କୁ ଏହି କଥା କହନ୍ତି ନାହିଁ, ସେ ଆଜି ଆମମାନଙ୍କୁ ମଧ୍ୟ ଏହା କହନ୍ତି। ସେ ସମସ୍ତ ବିଷୟକୁ ନିରୀକ୍ଷଣ କରନ୍ତି। ଈଶ୍ୱର ଯଦିଓ ଦୀର୍ଘ ସହିଷ୍ଣୁ, ମାତ୍ର ସେ ଚିର ସହିଷ୍ଣୁ ନୁହନ୍ତି। ଦିନ ଆସୁଅଛି, ସେ ପ୍ରତ୍ୟେକର କର୍ମାନୁଯାୟୀ ପ୍ରତିଫଳ ଦେବେ। ତେଇଶ ପଦରେ ଲେଖା ଅଛି, ଯେଉଁ ଜନ ଧନ୍ୟବାଦ ରୂପ ବଳି ଉତ୍ସର୍ଗ କରେ ସେ ଆମ୍ଭକୁ ଗୌରବ ଦିଏ, ଯେଉଁ ଜନ ଆପଣା ଗତି ସରଳ କରେ ତାହାକୁ ଆମ୍ଭେ ପରମେଶ୍ୱରଙ୍କ ପରିତ୍ରାଣ ଦେଖାଇବା। ଏହା ହିଁ ହେଉଛି ପରିତ୍ରାଣର ପଥ। ପ୍ରଭୁ ଚାହାନ୍ତି ଆମମାନଙ୍କ ଜୀବନରୁ ସରଳତା, ମାତ୍ର ଆମେ ଯଦି ତାହାଙ୍କ ନିକଟରେ ଛଳାପୂର୍ଣ୍ଣ ଜୀବନଯାପନ କରୁ ତାହେଲେ ସେ ଆମମାନଙ୍କୁ ତହିଁର ପ୍ରତିଫଳ ଭୋଗ କରିବାକୁ ଦେବେ। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଆମମାନଙ୍କ ଜୀବନରୁ ସରଳତା। ଯଦି ଆମମାନଙ୍କ ଜୀବନରେ ସରଳତା ନାହିଁ ତାହେଲେ ଆମେ କେବେ ହେଲେ ପ୍ରଭୁଙ୍କର ସନ୍ତୋଷ ଭାଜନ ହୋଇପାରିବା ନାହିଁ। ସେଦିନ ସେହି ଫାରୁସି ଶାସ୍ତ୍ରୀମାନଙ୍କର ହୃଦୟ ପ୍ରଭୁଙ୍କ ନିମନ୍ତେ ସରଳ ନଥିଲା, ସେମାନଙ୍କ ହୃଦୟ ଜଟିଳତାରେ ପରିପୂର୍ଣ୍ଣ ଥିଲା। ସେମାନେ ଶୁକ୍ଳୀକୃତ ସମାଧି ସ୍ୱରୂପ ଥିଲେ। କାରଣ ଯଦିଓ ସେମାନେ ବାହାରକୁ ଅତି ସୁନ୍ଦର ଦେଖାଯାଉଥିଲେ ଏବଂ ଅତି ଧାର୍ମିକ ବୋଲି ଦେଖେଇ ହେଉଥିଲେ, ମାତ୍ର ଅନ୍ତର ସେମାନଙ୍କର ସମସ୍ତ ପ୍ରକାର କଳୁଷିତ ବିଷୟରେ ଭରପୁର ଥିଲା। ସେମାନଙ୍କର ଅନ୍ତର ପରିଷ୍କାର ନଥିଲା, ଶୁଚି ନଥିଲା। ପ୍ରିୟ ବନ୍ଧୁ, ଆମେ ପ୍ରଭୁଙ୍କ ନିମନ୍ତେ ଅନେକ କିଛି ଉତ୍ତମ କାର୍ଯ୍ୟ କରିପାରୁ। ଆମମାନେ ଲୋକ ଦେଖେଇବା ପାଇଁ ଅନେକ କିଛି କାର୍ଯ୍ୟ କରିପାରୁ, କିନ୍ତୁ ଆମମାନଙ୍କ ହୃଦୟ ଯଦି ପ୍ରଭୁଙ୍କ ପାଇଁ ସରଳ ନୁହେଁ, ଅର୍ଥାତ୍ ଆମମାନଙ୍କ ହୃଦୟରେ ଯଦି ଆମେ ପ୍ରଭୁଙ୍କୁ ସ୍ଥାନ ଦେଇନାହୁଁ ଏବଂ ନିଜକୁ ପ୍ରଭୁଙ୍କ ନିକଟରେ ନମ୍ର କରିନାହୁଁ, ତାହାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିନାହୁଁ, ତାହେଲେ ଆମେମାନେ କେବେ ହେଲେ ପ୍ରଭୁଙ୍କର ହୋଇପାରିବା ନାହିଁ। ପ୍ରଭୁ ଚାହାନ୍ତି ଆମମାନଙ୍କ ଜୀବନରୁ ସେହି ସରଳତା, ସେହି ଶୁଚି ହୃଦୟ। ସେଥିପାଇଁ ସେ କହନ୍ତି, ତୁମାନେ ଶିଶୁ ପରି ନହେଲେ କେବେ ହେଲେ ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇପାରିବ ନାହିଁ। ଜଣେ ଶିଶୁର ହୃଦୟ ଯେପରି ସରଳ, ତା ହୃଦୟରେ କୌଣସି କପଟ ଛନ୍ଦ ନଥାଏ, ଠିକ୍ ସେହିପରି ପ୍ରଭୁ ଚାହାନ୍ତି ଆମମାନଙ୍କ ହୃଦୟ ନିଷ୍କପଟ ହେଉ, ଛଳନାଶୂନ୍ୟ ହେଉ। ଆଜି ଆମମାନଙ୍କ ଜୀବନ କ'ଣ ପ୍ରଭୁଙ୍କ ନିକଟରେ ସରଳ? ଅନେକ ସମୟରେ ଆମମାନେ ଲୋକ ଦେଖାଇବା ପାଇଁ ଅନେକ ଧର୍ମକର୍ମ କରୁ, କିନ୍ତୁ ଆମମାନଙ୍କର ଜୀବନ ପ୍ରଭୁଙ୍କ ନିକଟରେ ଶୁଚି ନଥାଏ। ଆମମାନଙ୍କ ହୃଦୟ ସମସ୍ତ ପ୍ରକାର କପଟମୟ ବିଷୟରେ ପରିପୂର୍ଣ୍ଣ ଥାଏ। ତେଣୁ ଆମମାନେ ଚେଷ୍ଟା କରୁ ଯେପରି ପ୍ରଭୁଙ୍କ ନିକଟରେ ଆମମାନେ ସରଳ ଦେଖାଯିବା, ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କର ଜୀବନ ଦ୍ୱାରା ଗୌରବାନ୍ୱିତ ହୋଇପାରିବେ, ଆଉ ସେ ଆମମାନଙ୍କୁ ଆହୁରି ବହୁଳ ଭାବରେ ତାଙ୍କର ଗୌରବ ପାଇଁ ବ୍ୟବହାର କରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟରେ ଆଶୀର୍ବାଦ କରନ୍ତୁ।
শ্রোতা আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন odiattv@radio882.com। তেবে আজি পাই বিদায় দিওন্তু। নমস্কার।